ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 2028 ମସିହା ସୁଦ୍ଧା ଜର୍ମାନକୁ ପଛରେ ପକାଇ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି। ଆସାମ ରାଇଫଲ୍ସର ସ୍ଥାନାନ୍ତରଣ ମିଜୋରାମର ବିକାଶ ପାଇଁ ହେବ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ ଖୁଣ୍ଟ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୋଟର ପରିଚୟପତ୍ର ଓ ଆଧାର ସଂଯୋଗୀକରଣ ନେଇ ବୈଠକ କରିବେ ମୁଖ୍ୟ ନିର୍ବାଚନ କମିଶନର। ନୂଆଦିଲ୍ଲୀରେ ଆଜି ଫିଟ୍ ଇଣ୍ଡିଆ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ଫାଇନାଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଦ୍ୱିତୀୟ ଥର ଲାଗି ଟାଇଟଲ୍ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ। 2028 ମସିହା ସୁଦ୍ଧା ଜର୍ମାନକୁ ପଛରେ ପକାଇ ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବ। ବିଶ୍ୱସ୍ତରୀୟ ଆର୍ଥିକ ସେବା ସଂସ୍ଥା ମୋର୍ଗାନ୍ ଷ୍ଟାନ୍ଲିର ଏକ ରିପୋର୍ଟରେ ଏହି ବିଷୟ କୁହାଯାଇଛି। ରିପୋର୍ଟ ଅନୁଯାୟୀ 2023 $3.5 trillion ସମ୍ବଳିତ ଭାରତୀୟ ଅର୍ଥନୀତି 2026 ସୁଦ୍ଧା $4.7 trillion ଅର୍ଥନୀତିରେ ପରିଣତ ହେବ ବୋଲି ଆକଳନ କରାଯାଇଛି। 2028 ଭାରତ ଜର୍ମାନ ଅର୍ଥନୀତିକୁ ଅତିକ୍ରମ କରି $5.7 trillion ଅର୍ଥନୀତିରେ ପରିଣତ ହେବ ବୋଲି ମୋର୍ଗାନ୍ ଷ୍ଟାନ୍ଲି ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ ଭାରତ ବିଶ୍ୱର ସବୁଠାରୁ ଦୃଢ଼ ଓ ଆଦୃତି ଲାଭ କରିଥିବା ଉପଭୋକ୍ତା ବଜାର ଭାବରେ ଉଭା ହୋଇଛି ଏବଂ ସନ୍ତୁଳିତ ଅର୍ଥନୈତିକ ନୀତି ଓ ଉନ୍ନତ ଭିତ୍ତିଭୂମି ଯୋଗୁଁ ଭାରତ ବିଶ୍ୱ ଉତ୍ପାଦନରେ ପ୍ରମୁଖ ଭାଗିଦାର ହୋଇପାରିଛି। ମୋର୍ଗାନ୍ ଷ୍ଟାନ୍ଲି ରିପୋର୍ଟ ଅନୁଯାୟୀ 1990 ଭାରତ ଦ୍ୱାଦଶ ବୃହତ ଅର୍ଥନୀତିରୁ 2000 ତ୍ରୟୋଦଶ ସ୍ଥାନକୁ ଯିବା ପରେ 2020 ନବମ ଓ 2023 ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ରିପୋର୍ଟ ଅନୁଯାୟୀ 2029 ସୁଦ୍ଧା ଭାରତର ବିଶ୍ୱ ଜିଡିପିରେ ଯୋଗଦାନ 3.5%ରୁ 4.5%କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଦେଶରେ ଉଦ୍ୟୋଗୀ ଶ୍ରେଣୀ ବୃଦ୍ଧି, ଉନ୍ନତ ଭିତ୍ତିଭୂମି, ସ୍ଥିର ଅର୍ଥନୈତିକ ନୀତି ଯୋଗୁଁ ଆଗାମୀ ଦଶନ୍ଧିରେ ବିଶ୍ୱ ଉତ୍ପାଦନ କ୍ଷେତ୍ରରେ ଭାରତ ପ୍ରମୁଖ ଅଂଶ ହାସଲ କରିବ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରସାରିତ ହେବାକୁ ଥିବା ଲେକ୍ସ ଫ୍ରିଡମ୍ୟାନ୍ଙ୍କ ସହ ତାଙ୍କର ପୋଡ୍କାଷ୍ଟ ସାକ୍ଷାତକାରକୁ ଶୁଣିବା ଲାଗି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଲେକ୍ସ ଫ୍ରିଡମ୍ୟାନ୍ ପୋଡ୍କାଷ୍ଟ ସଞ୍ଚାଳନ କରୁଥିବା ଫ୍ରିଡମ୍ୟାନ୍ଙ୍କ ସହ ତାଙ୍କର ସାକ୍ଷାତକାର ଆକର୍ଷଣୀୟ ହୋଇଥିଲା। ଏଥିରେ ଶ୍ରୀ ମୋଦିଙ୍କ ପିଲାଦିନ ଏବଂ ସାଧାରଣ ଜୀବନଯାତ୍ରା ଭଳି ପ୍ରସଙ୍ଗକୁ ସ୍ଥାନିତ କରାଯାଇଥିଲା। ଫ୍ରିଡମ୍ୟାନ୍ କହିଛନ୍ତି ଏହି 3 ଘଣ୍ଟିଆ ପୋଡ୍କାଷ୍ଟ କଥାବାର୍ତ୍ତା ତାଙ୍କ ଜୀବନର ସବୁଠାରୁ ହୃଦୟସ୍ପର୍ଶୀ କଥାବାର୍ତ୍ତା ଥିଲା। ଆଇଜଲ ସହରରୁ ଜୋଖା ୱାସାଙ୍କୁ ଆସାମ ରାଇଫଲ୍ସର ସ୍ଥାନାନ୍ତରଣ ମିଜୋରାମର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଗତକାଲି ଆସାମ ରାଇଫଲ୍ସ ବାଟାଲିୟନ୍ ମୁଖ୍ୟାଳୟକୁ କେନ୍ଦ୍ରୀୟ ଆଇଜଲରୁ ଜୋଖା ୱାସାଙ୍କୁ ସ୍ଥାନାନ୍ତରଣ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ରାଜ୍ୟର ଅଭିବୃଦ୍ଧି ଦିଗରେ ଏହା ସୁଫଳ ପ୍ରଦାନ କରିବ। ସହରର କେନ୍ଦ୍ରସ୍ଥଳରୁ ପ୍ରାୟ 15 କିଲୋମିଟର ଦୂରକୁ ଏହାକୁ ସ୍ଥାନାନ୍ତର କରିବା ମିଜୋରାମର ବିକାଶ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଶ୍ରୀ ଶାହା କହିଛନ୍ତି। ମିଜୋରାମବାସୀଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ଏବଂ ରାଜ୍ୟର ବିକାଶ ପ୍ରତି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି ବୋଲି ଶ୍ରୀ ଶାହା କହିଛନ୍ତି।
ଏକ ବିକଶିତ ମିଜୋରାମ, ଶାନ୍ତ ଓ ସୁରକ୍ଷିତ ମିଜୋରାମ ଔର ବ୍ୟୁଟିଫୁଲ ମିଜୋରାମ କେ ଲିଏ ଭାରତୀୟ ଜନତା ପାର୍ଟି କି ଭାରତ ସରକାର କଟିବଦ୍ଧ ହେ ଔର ମୋଦି ଜୀ ସ୍ୱୟଂ ଇସକୋ ଅପନି ସିଧି ନଜର ସେ ଦେଖ ରହେ ହୈଁ।
ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଜ୍ଞାନକୌଶଳ, ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା, କୃଷି ଏବଂ ବାଣିଜ୍ୟ ବିକାଶ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି।
ନର୍ଥ ଇଷ୍ଟ ମେ ଟୁରିଜମ୍ ସେ ଲେକର ଟେକ୍ନୋଲୋଜି ତକ, ସ୍ପୋର୍ଟ ସେ ଲେକର ସ୍ପେସ ତକ ଔର ଏଗ୍ରିକଲଚର ସେ ଲେକର ଏଣ୍ଟରପ୍ରିନିୟରସିପ ତକ ହର କ୍ଷେତ୍ର ମେ ବିକାଶ କେ ନୟେ ଆୟାମ ଏ 10 ସାଲ ମେ ନରେନ୍ଦ୍ର ମୋଦି ସରକାର ଗଢ଼ ରହି ହୈ।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଭୋଟର ପରିଚୟପତ୍ର ଏବଂ ଆଧାର ସଂଯୋଗୀକରଣ ନେଇ ଆଲୋଚନା ପାଇଁ ବୈଠକ ଡକାଇଛନ୍ତି। ଆସନ୍ତା ମଙ୍ଗଳବାର ଦିନ ମୁଖ୍ୟ ନିର୍ବାଚନ କମିଶନର କେନ୍ଦ୍ର ଗୃହ ସଚିବ ଏବଂ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣର ସିଇଓଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଚଳିତ ବର୍ଷ ମେ 1ରୁ ମୁମ୍ବାଇରେ ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଏବଂ ମନୋରଞ୍ଜନ ସମ୍ମିଳନୀ ୱେବ୍ସ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନେଇ ଗୋଟିଏ ମଞ୍ଚରେ ଏକାଠି କରାଯାଇ ଦୃଶ୍ୟ ଶ୍ରାବ୍ୟ ଏବଂ ମନୋରଞ୍ଜନ କ୍ଷେତ୍ରର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରୁଛି ଏବଂ ଏହି କ୍ଷେତ୍ରରେ ଭାରତର ଅବଦାନକୁ ବୃଦ୍ଧି କରିବା ଲାଗି ୱେବ୍ସର ଆୟୋଜନ କରାଯାଇଛି। ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ଫିଟ୍ ଇଣ୍ଡିଆ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଏକ ସୁସ୍ଥ ଏବଂ ସକ୍ରିୟ ଜୀବନଶୈଳୀକୁ ପ୍ରୋହାହିତ କରିବା ସହ ମୋଟାପଣ ହ୍ରାସ ପ୍ରସଙ୍ଗରେ ଆଲୋଚନା କରାଯିବ। ଏଥିରେ ବିଭିନ୍ନ କ୍ରୀଡ଼ା କୌଶଳ ପ୍ରଦର୍ଶନ କରାଯିବାର ସୂଚୀ ରହିଛି। ଉଦ୍ଘାଟନୀ ଉତ୍ସବରେ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍ସେ ଏବଂ ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ଯୋଗଦେବେ। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ଆଗାମୀ ଖେଲୋ ଇଣ୍ଡିଆ ପାରାଗେମ୍ସର ଲୋଗୋ ଓ ସଙ୍ଗୀତ ଉନ୍ମୋଚନ କରିବେ। ତାମିଲନାଡୁରେ ଦୁଇଟି ପ୍ରମୁଖ ଇଲେକ୍ଟ୍ରୋନିକ୍ସ ନିର୍ମାଣ କ୍ଲଷ୍ଟରର ବିକାଶ ନିମନ୍ତେ କେନ୍ଦ୍ର ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। 1,112 କୋଟି ଟଙ୍କା ବିନିଯୋଗରେ ଏହି ଦୁଇଟି କ୍ଲଷ୍ଟର ପିଲାଇପକନ୍ ଓ ମନାଲୁର୍ଠାରେ ପ୍ରତିଷ୍ଠା କରାଯିବ। ବିଶ୍ୱ ଇଲେକ୍ଟ୍ରୋନିକ୍ ସିଷ୍ଟମ ଡିଜାଇନ୍ ଏବଂ ନିର୍ମାଣ କ୍ଷେତ୍ରରେ ଭାରତର ସ୍ଥିତି ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗତକାଲି ଚେନ୍ନାଇରେ ଜେଟ୍ ୱାର୍କ ଇଲେକ୍ଟ୍ରୋନିକ୍ସର ନୂଆ ଉତ୍ପାଦନ ବ୍ୟବସ୍ଥାର ଉଦ୍ଘାଟନ ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି 15 ଏକର ପରିମିତ ଅଞ୍ଚଳରେ ଏହି କାରଖାନା ତାମିଲନାଡୁର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ଭାରତର $500 ବିଲିୟନ୍ ଲକ୍ଷ୍ୟ ପୂରଣ ଦିଗରେ ସହାୟକ ହେବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହି ଅବସରରେ ତାମିଲନାଡୁ ପାଇଁ ରେଳ ବଜେଟ୍ରେ 6,000 କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା କରାଯାଇଥିବା ବିଷୟ କହିଥିଲେ। ପଦ୍ମ ପୁରସ୍କାର 2026 ଲାଗି ଗତକାଲିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା ହେବାକୁ ଥିବା ଏହି ପଦ୍ମ ପୁରସ୍କାର ଲାଗି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହେଉଛି ଚଳିତ ବର୍ଷ ଜୁଲାଇ 31 ତାରିଖ। ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ ଅନ୍ଲାଇନ୍ ମାଧ୍ୟମରେ ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ ଭଳି ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ଲାଗି ନାମାଙ୍କନ ଏବଂ ସୁପାରିଶ ଗ୍ରହଣ କରାଯାଉଛି। କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ସମାଜସେବା, ବିଜ୍ଞାନ, ଲୋକସେବା, ବାଣିଜ୍ୟ, ଶିଳ୍ପ, ଜନବ୍ୟାପାର ତଥା ମେଡିସିନ୍ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ଉତ୍କୃଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥାଏ। ଆମେରିକାର କେନ୍ଦ୍ରୀୟ ଓ ଦକ୍ଷିଣ ଭାଗରେ ଭୟଙ୍କର ଝଡ଼ ଯୋଗୁଁ 19 ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ବାସଗୃହ ନଷ୍ଟ ହୋଇଥିବା ବେଳେ ଏକାଧିକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି। ଗତ ରାତିରେ ଏହି ଝଡ଼ରେ ମସୌରୀରେ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଇଣ୍ଡିପେଣ୍ଡେନ୍ସ କାଉଣ୍ଟିରେ 3 ଜଣଙ୍କ ମୃତ୍ୟୁ ଘଟିଛି। 29ରୁ ଅଧିକ ଲୋକ ଏହି ଝଡ଼ରେ ଆହତ ହୋଇଛନ୍ତି। ଭୟଙ୍କର ଧୂଳିଝଡ଼ ଯୋଗୁଁ 100ରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଯିବାରୁ ଏହି ମୃତ୍ୟୁ ଘଟିଛି। ସେଠାକାର କେତେକ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ଲାଗି ପ୍ରଶାସନ ନିର୍ଦ୍ଦେଶ ଦେଇଛି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ଥର ଲାଗି ଟାଇଟଲ୍ ହାସଲ କରିଛି। ମୁମ୍ବାଇର ବ୍ରାବୋନ୍ ଷ୍ଟାଡିୟମରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ହରମନପ୍ରୀତ କୌର 44ଟି ବଲ୍ରେ 66 ରନ୍ ସଂଗ୍ରହ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 149 ରନ୍ କରିଥିଲା। ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ 9 ୱିକେଟ୍ ବିନିମୟରେ ମାତ୍ର 141 ରନ୍ କରିବାକୁ ସକ୍ଷମ ହୋଇଥିଲା। ହରମନପ୍ରୀତ କୌରଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଭାବେ ଘୋଷଣା କରାଯାଇଥିବା ବେଳେ ନାଟ୍ ସ୍କିଭର ବ୍ରଣ୍ଟ୍ଙ୍କୁ ମୋଷ୍ଟ ଭାଲ୍ୟୁଏବୁଲ୍ ପ୍ଲେୟାର ଭାବେ ବିବେଚିତ କରାଯାଇଥିଲା। ଭାରତୀୟ କୁସ୍ତି ମହାସଂଘ ଚଳିତ ମାସ 25ରୁ 30 ତାରିଖ ପର୍ଯ୍ୟନ୍ତ ଜୋର୍ଡାନ୍ର ଓମାନରେ ଅନୁଷ୍ଠିତ ହେବାକୁ ଥିବା ସିନିୟର ଏସିଆନ୍ ଚମ୍ପିୟନ୍ସିପ୍ ପାଇଁ ଦୀପକ ପୁନିଆ ଏବଂ ଅନ୍ତିମ ପାଙ୍ଗଲ୍ଙ୍କୁ ଚୟନ କରିଛି। ଏଥିପାଇଁ ମହାସଂଘ 30 ଜଣ କୁସ୍ତି ଯୋଦ୍ଧାଙ୍କୁ ଚୟନ କରିଥିବା ଜଣାପଡ଼ିଛି। ଆୟୋଜିତ ଚୟନ ପରୀକ୍ଷାରେ ପୁରୁଷ ଫ୍ରିଷ୍ଟାଇଲ୍ ଏବଂ ଗ୍ରେକୋ ରୋମାନ୍ ବର୍ଗ ଓ ମହିଳା ବର୍ଗରେ 10 ଜଣ ଲେଖାଏଁ କୁସ୍ତି ଯୋଦ୍ଧାଙ୍କୁ ଚୟନ କରାଯାଇଛି। ପୁରୁଷ ହକିରେ ଅଧିନାୟକ ହରମନପ୍ରୀତ ସିଂ ଏବଂ ମହିଳା ହକିରେ ବରିଷ୍ଠ ଗୋଲ୍ରକ୍ଷକ ସବିତା ପୁନିଆଙ୍କୁ ବଲବୀର ସିଂ ସିନିୟର ପ୍ଲେୟାର ଅଫ୍ ଦ ଇୟର ପୁରସ୍କାର ପ୍ରଦାନ କରାଯାଇଛି। ପୁରୁଷ ହକି ହରମନପ୍ରୀତଙ୍କ ନେତୃତ୍ୱରେ ଭାରତ 2024 ପ୍ୟାରିସ୍ ଅଲିମ୍ପିକ୍ସରେ କ୍ରମାଗତ ଦ୍ୱିତୀୟ କାଂସ୍ୟ ପଦକ ହାସଲ କରିଥିବାବେଳେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳର ସେ ସଦସ୍ୟ ଥିଲେ। ମହିଳା ହକିରେ ଟୋକିଓ ଅଲିମ୍ପିକ୍ସରେ ସବିତା ଉନ୍ନତ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଛି। ତୃତୀୟ ଥର ପାଇଁ ସେ ଏହି ପୁରସ୍କାର ଜିତିଛନ୍ତି। 2028 ମସିହା ସୁଦ୍ଧା ଜର୍ମାନକୁ ପଛରେ ପକାଇ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି। ଆସାମ ରାଇଫଲ୍ସର ସ୍ଥାନାନ୍ତରଣ ମିଜୋରାମର ବିକାଶ ପାଇଁ ହେବ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୋଟର ପରିଚୟପତ୍ର ଓ ଆଧାର ସଂଯୋଗୀକରଣ ନେଇ ବୈଠକ କରିବେ ମୁଖ୍ୟ ନିର୍ବାଚନ କମିଶନର। ନୂଆଦିଲ୍ଲୀରେ ଆଜି ଫିଟ୍ ଇଣ୍ଡିଆ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ଫାଇନାଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଦ୍ୱିତୀୟ ଥର ଲାଗି ଟାଇଟଲ୍ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।